ହାଇ ଫ୍ରେଣ୍ଡସ୍, ଲିଟିଲ୍ ଷ୍ଟାର୍କୁ ଆପଣମାନଙ୍କୁ ସ୍ୱାଗତ। ସବୁ ମାଆ ବାପା ନିଜ ପିଲାଙ୍କୁ ସବୁବେଳେ ହସ ଖୁସିରେ ଦେଖିବାକୁ ଚାହାନ୍ତି। ସେମାନେ ସେ ସବୁକିଛି କରନ୍ତି ଯେଉଁଟା ତାଙ୍କ ପିଲାଙ୍କ ପାଇଁ ଠିକ୍ ହେବ ବୋଲି ସେମାନେ ଭାବନ୍ତି। ଛୋଟ ପିଲାମାନେ କୋମଳମନା ହୋଇଥାନ୍ତି, ତାଙ୍କୁ ଛୋଟରୁ ଯେପରି ଶିକ୍ଷା ଦିଆଯାଏ ସେ ସେହିପରି ଭାବେ ବଡ଼ ହୋଇଥାନ୍ତି। ତାଙ୍କ ଉପରେ ତାଙ୍କ ବାପା ମା ଏବଂ ପରିବାରର ପ୍ରଭାବ ବେଶୀ ପଡ଼ିଥାଏ। ତେବେ ଫ୍ରେଣ୍ଡସ୍, ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ଛୋଟ ଛୁଆଙ୍କୁ ବଡ଼ କଲାବେଳେ ବେଳେବେଳେ ଭାବିବା ଦରକାର। ତେବେ ଆସନ୍ତୁ ଜାଣିବା ସେ ବିଷୟରେ। ପିତାମାତା ତାଙ୍କ ପିଲାଙ୍କୁ ବହୁତ ଭଲ ପାଆନ୍ତି, କିନ୍ତୁ ଭଲ ପାଇବା ବଦଳରେ କିଛି ଆଶା ନ ରଖନ୍ତୁ ପିଲାଟିଠାରୁ। ପିତାମାତା ହୋଇଥିବାରୁ ବିନା କିଛି ସର୍ତ୍ତରେ ଆଉ ବିନା କିଛି ଆଶା ରଖି ଶିଶୁଟିକୁ ଭଲ ପାଇବା ଦେବା ଦରକାର। ଯେତେବେଳେ ଆପଣ ଶିଶୁଟିକୁ ବିନା ସର୍ତ୍ତରେ ଭଲ ପାଇବା ଦିଅନ୍ତି ସେତେବେଳେ ପିଲାଟିର ଭୁଲ ଥିଲେ ଆପଣ ବିଚଳିତ ହୋଇନଥାନ୍ତି। ଏହାଦ୍ୱାରା ଆପଣଙ୍କର ପିଲା ଏହି ଭଲ ପାଇବାକୁ ବୁଝିବା ସହ ନିଜକୁ ସୁରକ୍ଷିତ ମନେ କରେ। ଯେତେବେଳେ ପିଲାଟି ଆପଣଙ୍କ ସହ କିଛି କଥା ହେବାକୁ ଚାହୁଁଥିବ ସେତେବେଳେ ସବୁ କାମ ଛାଡ଼ି ତାଙ୍କ କଥା ଉପରେ ଧ୍ୟାନ ଦେବା ଦରକାର। ହଁ, ଏଇଟା ବି ଠିକ୍, ଆପଣ କାମ କରୁଥିବା ସମୟରେ ପିଲାଟିର କଥାରେ ଧ୍ୟାନ ଦେଇଥାନ୍ତି, କିନ୍ତୁ ଯେତେବେଳେ ଆପଣ ତା ଆଖିରେ ଆଖି ମିଶାଇ କଥା ହେବେ ସେତେବେଳେ ପିଲାଟି ଗର୍ବ ଅନୁଭବ କରେ ନିଜ ଉପରେ। କୌଣସି ଆବଶ୍ୟକ ନାହିଁ ଆପଣ ପିଲାଟି ପାଖରେ ସବୁ ସମୟରେ ରୁହନ୍ତୁ, ଜରୁରୀ ସେତେବେଳେ ଯେତେବେଳେ ଆପଣ ତା ସହ ଯେତିକି ସମୟ କଟାଉଛନ୍ତି ସେ ସମୟର ପ୍ରତିଟି କଥା ମୁହୂର୍ତ୍ତ ଯେପରି ଉତ୍କୃଷ୍ଟ ହୋଇପାରିବ ସେଥିପାଇଁ ଟ୍ରାଏ କରିବେ। ଆପଣ ପିଲାଙ୍କ ସହ ସମୟ କଟାଇ ତାଙ୍କୁ ଏତିକି ଜଣାଇ ପାରିବେ ଯେ ଆପଣଙ୍କ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟନ୍ତି ସେମାନେ। ଯେଉଁ ସମୟଟି ଆପଣ ପିଲାଟି ସହ କଟାଇବେ ସେ ସମୟରେ ଆପଣ ତା'ର ନୀତିଦିନର କାର୍ଯ୍ୟ, ତା'ର ସାଙ୍ଗସାଥି କଥା ଏବଂ ଏସବୁ କଥା ବିଷୟରେ କଥା ହେଲେ ସେ ଆପଣଙ୍କୁ ନିଜର ବହୁତ କ୍ଲୋଜ୍ ମନେ କରିବ। ତେବେ ଫ୍ରେଣ୍ଡସ୍, କେବଳ ଭଲ ପିତାମାତା ହେଲେ ହେଇଯିବନି, ପିଲାଟି କ'ଣ ଚାହୁଁଛି ସେଇଟା ବି ଜାଣିବା ଦରକାର। ଆଶା କରୁଛି ଆପଣଙ୍କୁ ଟିପ୍ସଟି ନିଶ୍ଚୟ ଭଲ ଲାଗିଥିବ। ଧନ୍ୟବାଦ।